ओम शांति। 10 मार्च 2025 आज रो साकार महावाक्य बाबा कहते मिठे बच्चे तुमको मनुष्य रु देवता हेबार पाठ पढ़ा हेबो एवं पढ़ाइबा हेबो समस्त को शांति धाम एवं सुख धाम रास्ता देखाइबा हेबो। आज प्रश्न जी सत्वप्रधान पुरुषार्थी तांकर लक्षण कण होइथिबो उत्तर से माने अन्य मानंकु मध्य निज समान करिवे से माने अनेकंकर कल्याण करि चालिवे ज्ञान धनरे बुद्धि रूपी झोली को भरपूर करि दान करिवे 21 जन्म पई संपत्ति नेबे एवं अन्य को मध्य दियाइबे। आजर गीत ओम नमो शिवाय। ओम शांति। भक्त माने जहांकर महिमा करुछंती तुम्हें माने एबे तांको सम्मुखरे बसीछ तेणु केते खुशी हेबा दरकार तांको महिमारे कही थांती शिवाय नमः। तुमको तो नमस्कार करिवार नाही पिला माने बाबांकु मने पकाई थांती केबे नमस्कार करिन थांती ये तुम मानंकर बाबा अटंती यांक ठारु तुमको वर्षा मिलुछि तुमे तांकु नमस्कार करुना केवल मने पकाउछ तेबे शरीर भितरे थिबा आत्मा ही तांकु मने पकाई थाए बाबा एही रथ को उधार नै छंती से आम को रास्ता बताऊ छंती बाबांक ठारु बेहद्र संपत्ति किपरि निया जाए तुमे माने मध्य भल भावरे जानिछ सत्ययुग हेउछि सुख धाम एवं जेउठारे आत्मा माने रहु छंती ताकु शांति धाम कहा जाए एबे तुमे माने जानुछ जे आमे शांति धामर निवासी अटु एही कलिजुग को दुख धाम कहा जाउछि तुमे माने जानिछ आमे माने एबे स्वर्ग को जीवा पाई मनुष्य रु देवता हेबा पाई एही राजयोगर पाठ पढ़ुछु एही लक्ष्मी नारायण देवता अटंती ना नुआ दुनिया को जीवा पाई तुमे माने एबे मनुष्य रु देवता हेउछ बाबांक द्वारा एबे तुमे पाठ पढ़ुछ तेणु जीए जेते पढ़ी पारिबे पाठ पढ़ारे कहार तीव्र पुरुषार्थ होइथाय कहार ढीला होइथाय जे माने सतो प्रधान पुरुषार्थी से माने अन्य को मध्य निज समान करिबार यथाशक्ति पुरुषार्थ करिथांती बहुतंकर कल्याण करिथांती जेते ज्ञान धनरे निजर बुद्धि रूपी झूला भरपूर करी अन्य मानंकु दान करिबे सेते फायदा हेबो मनुष्य माने जेउ दान पुण्य करिथांती तार प्राप्ति परवर्ती जन्मरे अल्प काल पाई मिलिथाए सेथिरे अल्प सुख बाकी तो दुख ही दुख थाए तुमको एबे 21 जन्म पाई स्वर्गर सुख मिलुछि काही स्वर्गर सुख काही एठिकार दुख बेहद्र बाबांक द्वारा तुमको स्वर्गरे बेहद्र सुख मिलुछि तेबे दान पुण्य ईश्वरंक उद्देश्य रे करिथांती ना ताहा हेउछि इनडायरेक्ट एबे त तुमे सम्मुखरे अछना एबे बाबा बसी बुझाउछंती भक्ति मार्गरे ईश्वर अर्थे दान पुण्य करिथांती जाहार प्राप्ति परवर्ती जन्मरे मिलिथाए केही भलो करिथिले तांकु भलो मिलिथाए खराप कर्म पाप कर्म आदि करिथिले तांकु मध्य सेपरि फल मिलिथाए एही कलिजुगरे तो पाप ही होइथाए पुण्य तो हुए नाही तेणु किछि अल्पकालर सुख मिलिथाए एबे तो तुमे भविष्य सत्ययुगरे 21 जन्म पाई सदा सुखी हेउछ तार नाम ही हेउछि सुख धाम प्रदर्शनी रे मध्य तुमे लेखि पारिबो जे एहा हेउछि शांति धाम एवं सुख धाम को जीवार सहज मार्ग एबे तो कलिजुग ना कलिजुगरु सत्ययुग को पतित दुनियारु पवित्र दुनिया को जीवार सहज रास्ता बिना कौड़ी खर्चरे मिलुछि तेबे जाई मनुष्य बुझी पारिबे कारण पत्थर बुद्धि अटंती ना बाबा बिल्कुल सहज करी बुझाउछंती एहार नाम ही हेउछि सहज राजयोग सहज ज्ञान बाबा तुम संतान मानंकु केते सेंसिबल करुछंती एही लक्ष्मी नारायण विज्ञ अटंती ना जदियो कृष्णंक पाई कण कण सबु लेखि देइछंती किंतु से सबु हेला मिछ कलंक कृष्ण कहिथांती ମା ମୁଁ ମାଖନ ଖାଇ ନାହିଁ। ଏବେ ଏହାର ଅର୍ଥକୁ ମଧ୍ୟ ବୁଝୁନାହାନ୍ତି। ମୁଁ ଲହୁଣୀ ଖାଇ ନାହିଁ, ତେବେ କିଏ ଖାଇଲା? ପିଲାଙ୍କୁ କ୍ଷୀର ପିଆଯାଏ, ପିଲାମାନେ ମାଖନ ଖାଇବେ ନା କ୍ଷୀର ପିଇବେ? ବାକି ଶାସ୍ତ୍ରରେ ଯେଉଁ ସବୁ ବର୍ଣ୍ଣନା କରାଯାଇଛି, ମାଠିଆ ଭାଙ୍ଗିଥିଲେ ଇତ୍ୟାଦି ଇତ୍ୟାଦି, ଏପରି କୌଣସି କଥା ନାହିଁ। ସେ ତ ସ୍ୱର୍ଗର ପ୍ରଥମ ରାଜକୁମାର ଅଟନ୍ତି, ମହିମା ତ ଏକମାତ୍ର ଶିବବାବାଙ୍କର ହିଁ ଅଟେ, ଦୁନିଆରେ ଆଉ କାହାର ମହିମା ନାହିଁ। ଏବେ ତ ସମସ୍ତେ ପତିତ, କିନ୍ତୁ ଭକ୍ତି ମାର୍ଗର ମଧ୍ୟ ମହିମା ଅଛି। ଭକ୍ତମାଳାର ବି ଗାୟନ ରହିଛି, ନାରୀମାନଙ୍କ ମଧ୍ୟରେ ମୀରାଙ୍କର ନାମ ଅଛି, ପୁରୁଷମାନଙ୍କ ମଧ୍ୟରେ ନାରଦଙ୍କର ମୁଖ୍ୟ ରୂପରେ ଗାୟନ ଅଛି। ତୁମେ ଜାଣିଛ, ଗୋଟିଏ ହେଉଛି ଭକ୍ତମାଳା, ଅନ୍ୟଟି ହେଉଛି ଜ୍ଞାନର ମାଳା। ଆମେ ଏବେ ଭକ୍ତମାଳାରୁ ରୁଦ୍ରମାଳାର ଦାନା ହେଉଛୁ, ପୁଣି ରୁଦ୍ରମାଳାରୁ ବିଷ୍ଣୁଙ୍କର ମାଳା ହେଉଛୁ। ରୁଦ୍ରମାଳା ହେଉଛି ସଙ୍ଗମ ଯୁଗର ଏହି ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି। ଏହି କଥା ତୁମକୁ ବାବା ସମ୍ମୁଖରେ ବସି ବୁଝାଉଛନ୍ତି, ତେଣୁ ବାବାଙ୍କ ସମ୍ମୁଖରେ ଯେତେବେଳେ ବସୁଛ, ତେବେ ଖୁସିରେ ତୁମର ଲୋମ ଟାଙ୍କୁରି ଉଠିବା ଦରକାର। ଅହୋ ସୌଭାଗ୍ୟ, ଶହେ ଶତକଡ଼ା ଦୁର୍ଭାଗ୍ୟଶାଳୀରୁ ଆମେ ସୌଭାଗ୍ୟଶାଳୀ ହେଉଛୁ। କୁମାରୀମାନେ ତ କାମ ବିକାରର ବଶବର୍ତ୍ତୀ ହୋଇନାହାନ୍ତି, ବାବା କହୁଛନ୍ତି ତାହା ହେଲା କାମ କଟୁରୀ, ଜ୍ଞାନକୁ ମଧ୍ୟ କଟୁରୀ କୁହାଯାଏ। ବାବା କହୁଛନ୍ତି ଏହା ହେଲା ଜ୍ଞାନର ଅସ୍ତ୍ରଶସ୍ତ୍ର, ସେମାନେ ପୁଣି ଦେବୀମାନଙ୍କୁ ସ୍ଥୂଳ ଅସ୍ତ୍ରଶସ୍ତ୍ର ଦେଇଛନ୍ତି, ସେ ତ ହେଉଛି ହିଂସକ ଜିନିଷ। ମନୁଷ୍ୟଙ୍କୁ ଏକଥା ଜଣା ନାହିଁ ଯେ ସ୍ୱଦର୍ଶନ ଚକ୍ର କ'ଣ। ଶାସ୍ତ୍ରରେ କୃଷ୍ଣଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ର ଦେଇ ହିଂସା ହିଁ ହିଂସା ଦେଖାଇଛନ୍ତି। ବାସ୍ତବରେ ଏହା ହେଉଛି ଜ୍ଞାନର କଥା। ତୁମେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ, ସେମାନେ ପୁଣି ହିଂସାର କଥା ଦେଖାଇଛନ୍ତି। ତୁମମାନଙ୍କୁ ଏବେ ସ୍ୱ ଅର୍ଥାତ୍ ଚକ୍ରର ଜ୍ଞାନ ମିଳିଛି। ତୁମକୁ ବାବା କହୁଛନ୍ତି ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୁଳଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ। ଏହାର ଅର୍ଥକୁ ମଧ୍ୟ ଏବେ ତୁମେମାନେ ଜାଣୁଛ। ତୁମ ପାଖରେ ସାରା 84 ଜନ୍ମର ଏବଂ ସୃଷ୍ଟି ଚକ୍ରର ଜ୍ଞାନ ଅଛି। ପ୍ରଥମେ ସତ୍ୟଯୁଗରେ ଏକମାତ୍ର ସୂର୍ଯ୍ୟବଂଶୀ ଧର୍ମ ଥିଲା, ପୁଣି ଚନ୍ଦ୍ରବଂଶୀ ହେଲା, ଉଭୟକୁ ମିଶାଇ ସ୍ୱର୍ଗ କୁହାଯାଏ। ଏହି କଥା ତୁମମାନଙ୍କ ବୁଦ୍ଧିରେ ମଧ୍ୟ କ୍ରମ ଅନୁସାରେ ଅଛି। ଯେପରି ତୁମମାନଙ୍କୁ ବାବା ପାଠ ପଢ଼ାଉଛନ୍ତି, ତୁମେ ପାଠ ପଢ଼ି ବୁଦ୍ଧିବାନ ହୋଇଛ, ସେହିଭଳି ତୁମକୁ ପୁଣି ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ, ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ଯେପର୍ଯ୍ୟନ୍ତ ବ୍ରହ୍ମା ମୁଖ ବଂଶାବଳୀ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଶିବ ବାବାଙ୍କ ଠାରୁ ବର୍ଷା କିପରି ନେବେ? ଏବେ ତୁମେ ବ୍ରାହ୍ମଣ ହୋଇଛ, ବର୍ଷା ଶିବ ବାବାଙ୍କ ଠାରୁ ନେଉଛ, ଏକଥା ଭୁଲିଯିବା ଉଚିତ ନୁହେଁ। ପଏଣ୍ଟ ନୋଟ୍ କରିନେବା ଦରକାର। ଏହି ସିଢ଼ି 84 ଜନ୍ମର ଅଟେ। ସିଢ଼ି ଓହ୍ଲାଇବାକୁ ତ ସହଜ ହୋଇଥାଏ, ଯେତେବେଳେ ସିଢ଼ି ଚଢ଼ିଥାନ୍ତି ସେତେବେଳେ ଅଣ୍ଟାରେ ହାତ ଦେଇ କିପରି ଚଢ଼ିଥାନ୍ତି, କିନ୍ତୁ ଉପରକୁ ଉଠିବା ପାଇଁ ଲିଫ୍ଟ ମଧ୍ୟ ଅଛି। ଏବେ ବାବା ଆସିଛନ୍ତି ତୁମକୁ ଲିଫ୍ଟ ଦେବା ପାଇଁ, ତେଣୁ ଗୋଟିଏ ସେକେଣ୍ଡରେ ତୁମର ଚଢ଼ତି କଲା ଅର୍ଥାତ୍ ଜୀବନ ମୁକ୍ତି ହେଉଛି। ଏବେ ତୁମ ସନ୍ତାନମାନଙ୍କୁ ତ ଖୁସି ହେବା ଦରକାର ଯେ ଆମର ଏବେ ଚଢ଼ତି କଲା ହୋଇଛି। ଅତି ପ୍ରିୟ ବାବା ଆମମାନଙ୍କୁ ମିଳିଛନ୍ତି, ତାଙ୍କ ସଦୃଶ ପ୍ରିୟ ଜିନିଷ ଆଉ କିଛି ନାହିଁ। ସାଧୁ ସନ୍ତ ଆଦି ଯିଏ ବି ଅଛନ୍ତି ସମସ୍ତେ ସେହି ଏକମାତ୍ର ପ୍ରେମିକ ପ୍ରେମିକଙ୍କୁ ମନେ ପକାଉଛନ୍ତି। ସମସ୍ତେ ତାଙ୍କର ପ୍ରେମିକା ଅଟନ୍ତି, କିନ୍ତୁ ସେ କିଏ ଏକଥା ଜାଣିନାହାନ୍ତି, କେବଳ ସର୍ବବ୍ୟାପୀ ବୋଲି କହି ଦେଇଥାନ୍ତି। ତୁମେ ଏବେ ଜାଣୁଛ ଯେ ଶିବ ବାବା ଏହାଙ୍କ ଦ୍ୱାରା ଆମକୁ ପାଠ ପଢ଼ାଉଛନ୍ତି। ଶିବ ବାବାଙ୍କର ନିଜର ଶରୀର ତ ନାହିଁ, ସେ ହେଉଛନ୍ତି ପରମ ଆତ୍ମା। ପରମ ଆତ୍ମା ଅର୍ଥାତ୍ ପରମାତ୍ମା, ଯାହାଙ୍କର ନାମ ଶିବ। ବାକି ସବୁ ଆତ୍ମାମାନଙ୍କର ଶରୀରର ନାମ ଅଲଗା ଅଲଗା ହୋଇଥାଏ, ସିଏ କେବଳ ଜଣେ ହିଁ ପରମ ଆତ୍ମା ଅଟନ୍ତି, ଯାହାଙ୍କର ନାମ ଶିବ। କିନ୍ତୁ ମନୁଷ୍ୟମାନେ ତାଙ୍କର ଅନେକ ନାମ ରଖିଦେଇଛନ୍ତି, ଭିନ୍ନ ଭିନ୍ନ ମନ୍ଦିର ତିଆରି କରିଛନ୍ତି। ଏବେ ତୁମେମାନେ ଏହାର ଅର୍ଥକୁ ବୁଝୁଛ। ଏବେ ତୁମକୁ କଣ୍ଟାରୁ ଫୁଲ କଢ଼ା କରାଉଛନ୍ତି, ଯାହାର ସ୍ମାରକୀ ସ୍ୱରୂପ ବମ୍ବେରେ ବାବ୍ରିନାଥ ମନ୍ଦିର ଅଛି। ସିଏ ଆମକୁ ବିଶ୍ୱର ମାଲିକ କରୁଛନ୍ତି। ତେଣୁ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି, ସେ ଆମ ଆତ୍ମାମାନଙ୍କର ପିତା କେବଳ ଜଣେ ଅଟନ୍ତି। ତାଙ୍କଠାରୁ ହିଁ ଭାରତବାସୀଙ୍କୁ ସମ୍ପତ୍ତି ମିଳୁଛି। ଏହି ଲକ୍ଷ୍ମୀ ନାରାୟଣ ଭାରତର ମାଲିକ ଅଟନ୍ତି ନା? ଚୀନର ତ ନୁହନ୍ତି ନା? ଚୀନର ହୋଇଥିଲେ ଚେହେରା ଅଲଗା ପ୍ରକାରର ହୋଇଥାନ୍ତା। ଇଏ ତ ଭାରତର ହିଁ ଅଟନ୍ତି। ପ୍ରଥମେ ପ୍ରଥମେ ଗୋରା ପବିତ୍ର, ପରେ ପୁଣି ଶ୍ୟାମଳ ପତିତ ହୋଇଥାନ୍ତି। ଆତ୍ମାରେ ହିଁ ଖାଦ ପଡିଥାଏ, ଆତ୍ମା ହିଁ ଶ୍ୟାମଳ ହୋଇଥାଏ। ଉଦାହରଣ ସବୁ ଏମାନଙ୍କର ଲକ୍ଷ୍ମୀନାରାୟଣଙ୍କ ଉପରେ ଆଧାରିତ। ଭ୍ରମରି ଭୂଁ ଭୂଁ କରି କୀଟକୁ ନିଜ ସମାନ କରିଥାଏ। ସନ୍ନ୍ୟାସୀମାନେ କଣ ବଦଳାଇଥାନ୍ତି? ଧଳା ପୋଷାକଧାରୀଙ୍କୁ ଗେରୁ କପଡ଼ା ପିନ୍ଧାଇ ବୁଦ୍ଧି ବଦଳାଇ ଦିଅନ୍ତି, ଘରଦ୍ୱାର ଛଡ଼ାଇ ଦିଅନ୍ତି। ତୁମେ ତ ଏହି ଜ୍ଞାନ ନେଉଛ, ଯାହାଦ୍ୱାରା ଲକ୍ଷ୍ମୀନାରାୟଣ ଭଳି ଶୋଭନିକ ହୋଇଯିବ। ଏବେ ତ ପ୍ରକୃତି ମଧ୍ୟ ତମ ପ୍ରଧାନ ହୋଇଯାଇଛି, ଏହି ପୃଥିବୀ ମଧ୍ୟ ତମ ପ୍ରଧାନ ହୋଇଯାଇଛି, ତେଣୁ ଏହା ବହୁତ କ୍ଷତିକାରକ ଅଟେ। ଆକାଶରେ ତୋଫାନ ଆସିଥାଏ, କେତେ କ୍ଷତି କରିଥାଏ। ଦିନକୁ ଦିନ ପ୍ରକୃତିର ଉପଦ୍ରବ ବଢି ଚାଲିଛି। ଏବେ ଏହି ଦୁନିଆରେ ପରମ ଦୁଃଖ ରହିଛି, ସେଠାରେ ପୁଣି ପରମ ସୁଖ ହେବ। ବାବା ଏବେ ପରମ ଦୁଃଖରୁ ପରମ ସୁଖକୁ ନେଇ ଯାଉଛନ୍ତି। ଏହି ଦୁନିଆର ବିନାଶ ହୋଇଗଲା ପରେ ପୁଣି ସବୁ ସତପ୍ରଧାନ ହୋଇଯିବ। ଏବେ ତୁମେ ପୁରୁଷାର୍ଥ କରି ଯେତେ ବାବାଙ୍କ ଠାରୁ ବର୍ଷା ନେବାକୁ ଚାହୁଁଛ ସେତେ ନେଇଯାଅ, ନଚେତ ପଛରେ ପଶ୍ଚାତାପ କରିବାକୁ ପଡିବ। ବାବା ଆସିଥିଲେ କିନ୍ତୁ ମୁଁ କିଛି ନେଇ ପାରିଲି ନାହିଁ, ଏ କଥା ମଧ୍ୟ ଲେଖା ଅଛି। କୁଟା ଗଦା ସଦୃଶ ସାରା ଦୁନିଆକୁ ନିଆଁ ଲାଗିବ, ସେତେବେଳେ କୁମ୍ଭକର୍ଣ୍ଣ ନିଦରୁ ଜାଗ୍ରତ ହେବେ, ପୁଣି ହାଏ ହାଏ କରି କରି ମରିଯିବେ। ହାଏ ହାଏ ପରେ ପୁଣି ଜୟ ଜୟକାର ହେବ। କଳିଯୁଗରେ ହାଏ ହାଏ ଦୁଃଖ ରହିଛି ନା? ଜଣେ ଅନ୍ୟ ଜଣଙ୍କୁ ମାରି ଦେଉଛନ୍ତି, ସମୟ ଆସିବ ବହୁତ ସଂଖ୍ୟାରେ ମାରିବେ ମରିବେ। କଳିଯୁଗ ପରେ ପୁଣି ସତଯୁଗ ନିଶ୍ଚିତ ହେବ। ମଝିରେ ଏହା ସଙ୍ଗମ ଯୁଗ ଅଟେ, ଏହାକୁ ପୁରୁଷୋତ୍ତମ ସଙ୍ଗମ ଯୁଗ କୁହାଯାଏ। ବାବା ତମ ପ୍ରଧାନରୁ ସତପ୍ରଧାନ ହେବାର ଭଲ ଉପାୟ ବତାଉଛନ୍ତି, କହୁଛନ୍ତି କେବଳ ମୋତେ ମନେ ପକାଅ, ଆଉ କିଛି କହିବାର ନାହିଁ। ଏବେ ତୁମମାନଙ୍କୁ ମାଥା ଆଦି ନୁଆଇବାର ଆବଶ୍ୟକତା ବି ନାହିଁ। ବାବାଙ୍କୁ ଯଦି କେହି ହାତ ଯୋଡ଼ିଥାନ୍ତି ତେବେ ବାବା କହନ୍ତି ନା, ତୁମ ଆତ୍ମାର ହାତ ଅଛି ନା ବାବାଙ୍କର? ପୁଣି ହାତ କାହାକୁ ଯୋଡୁଛ? କଳିଯୁଗୀ ଭକ୍ତି ମାର୍ଗର ଗୋଟିଏ ବି ଚିହ୍ନ ନ ରହିବା ଦରକାର। ହେ ଆତ୍ମା, ତୁମେ ହାତ କାହିଁକି ଯୋଡୁଛ? କେବଳ ମୋତେ ମନେ ପକାଅ। ଯୋଗର ଅର୍ଥ ହାତ ଯୋଡ଼ିବା ନୁହେଁ। ମନୁଷ୍ୟ ତ ସୂର୍ଯ୍ୟଙ୍କୁ ହାତ ଯୋଡୁଛନ୍ତି, କେହି ମହାତ୍ମାଙ୍କୁ ମଧ୍ୟ ହାତ ଯୋଡୁଛନ୍ତି। ତୁମକୁ ହାତ ଯୋଡ଼ିବା ଦରକାର ନାହିଁ, ଇଏ ତ ମୋର ଲୋନ୍ ନେଉଥିବା ଶରୀର ଅଟେ। ଯଦି କେହି ହାତ ଯୋଡ଼ନ୍ତି ତେବେ ତା ବଦଳରେ ଯୋଡ଼ିବାକୁ ପଡ଼ିଥାଏ। ତୁମକୁ ଏକଥା ବୁଝିବାକୁ ହେବ ଯେ ଆମେ ଆତ୍ମା ଅଟୁ। ଆମକୁ ଏହି ବନ୍ଧନରୁ ମୁକ୍ତ ହୋଇ ଏବେ ଘରକୁ ଫେରିବାକୁ ହେବ। ଏସବୁ ଥିରୁ ତ ଯେପରି ଘୃଣା ଆସୁଛି, ଏବେ ଏହି ପୁରୁଣା ଶରୀରକୁ ଛାଡ଼ିବାକୁ ହେବ। ଯେପରି ସର୍ପର ଉଦାହରଣ ରହିଛି, ଭ୍ରମରୀ ଠାରେ ମଧ୍ୟ କେତେ ବୁଦ୍ଧି ଅଛି, ଯିଏ କି କୀଟକୁ ବି ଭ୍ରମରୀ କରିଦେଉଛି। ତୁମେ ସନ୍ତାନମାନେ ମଧ୍ୟ ଯେଉଁମାନେ ବିଷୟ ସାଗରରେ ଉବୁଟୁବୁ ହେଉଛନ୍ତି, ସେମାନଙ୍କୁ ମଧ୍ୟ ସେଠାରୁ ବାହାର କରି କ୍ଷୀର ସାଗରକୁ ନେଇ ଯାଉଛ। ଏବେ ବାବା କହୁଛନ୍ତି ଶାନ୍ତି ଧାମକୁ ଚାଲ। ମନୁଷ୍ୟ ଶାନ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି। ସନ୍ନ୍ୟାସୀମାନଙ୍କୁ ତ ସ୍ୱର୍ଗର ଜୀବନ ମୁକ୍ତି ମିଳିନଥାଏ, ହଁ ମୁକ୍ତି ମିଳିଥାଏ, ଦୁଃଖରୁ ମୁକ୍ତ ହୋଇ ଶାନ୍ତି ଧାମକୁ ଚାଲିଯାଆନ୍ତି। ପୁଣି ବି ଆତ୍ମା ପ୍ରଥମେ ପ୍ରଥମେ ତ ଜୀବନ ମୁକ୍ତିରେ ଆସିଥାଏ, ପଛରେ ପୁଣି ଜୀବନ ବନ୍ଧନରେ ଆସେ। ଆତ୍ମା ସତପ୍ରଧାନ ହୋଇ ପୁଣି ସିଡ଼ିରେ ତଳକୁ ଖସେ। ପ୍ରଥମେ ସୁଖ ଭୋଗ କରି ପୁଣି ତଳକୁ ଖସି ଖସି ବର୍ତ୍ତମାନ ତମୋ ପ୍ରଧାନ ହୋଇଯାଇଛି। ପୁଣି ସମସ୍ତଙ୍କୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ। ବାବା ବୁଝାଉଛନ୍ତି, ଯେଉଁ ସମୟରେ ମନୁଷ୍ୟ ଶରୀର ତ୍ୟାଗ କରିଥାନ୍ତି ସେହି ସମୟରେ ବହୁତ କଷ୍ଟ ଭୋଗିଥାନ୍ତି, କାହିଁକି ନା ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ। ଯେପରି କାଶି କଲବଟ ଖାଇଥାନ୍ତି କାହିଁକି ନା ଶୁଣୁଛନ୍ତି, ଶିବଙ୍କ ଉପରେ ବଳି ଚଢ଼ିଲେ ମୁକ୍ତି ମିଳିଯାଏ। ତୁମେ ଏବେ ବଳି ଚଢ଼ୁଛ ନା, ତେଣୁ ଭକ୍ତି ମାର୍ଗରେ ଏହି ପ୍ରଥା ଚାଲୁଛି, ସେଥିପାଇଁ ଶିବଙ୍କ ଉପରେ ବଳି ଚଢ଼ୁଛନ୍ତି। ଏବେ ବାବା ବୁଝାଉଛନ୍ତି, କେହି ତ ଫେରି ଯାଇ ପାରିବେ ନାହିଁ, ହଁ ବଳି ଚଢ଼ୁଛନ୍ତି, ତେଣୁ କିଛି ପାପ କଟି ଯାଉଛି, ପୁଣି ହିସାବ କିତାବ ନୂଆ କରି ଆରମ୍ଭ ହେଉଛି। ତୁମେ ଏବେ ଏହି ସୃଷ୍ଟି ଚକ୍ରକୁ ଜାଣିଯାଇଛ, ଏହି ସମୟରେ ସମସ୍ତଙ୍କର କଳା କମିବାରେ ଲାଗିଛି। ବାବା କହୁଛନ୍ତି, ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି, ସମସ୍ତଙ୍କୁ ଘରକୁ ନେଇଯାଉଛି, କିନ୍ତୁ ପତିତ ମାନଙ୍କୁ ସାଥିରେ ନେବି ନାହିଁ, ସେଥିରେ ଏବେ ପବିତ୍ର ହେବାକୁ ପଡ଼ିବ, ତେବେ ତୁମର ଜ୍ୟୋତି ଜାଗ୍ରତ ହୋଇଯିବ। ବିବାହ ସମୟରେ ସ୍ତ୍ରୀ ମଥା ଉପରେ ମାଠିଆ ରଖି ଦୀପ ଜଳାନ୍ତି, ଏହି ପ୍ରଥା ମଧ୍ୟ ଭାରତରେ ହିଁ ଅଛି। ସ୍ତ୍ରୀର ମୁଣ୍ଡ ଉପରେ କଳସ ରଖି ଜ୍ୟୋତି ବା ଦୀପ ଜଳାଇଥାନ୍ତି, ପତିଙ୍କ ଉପରେ ଦୀପ ଜଳାନ୍ତି ନାହିଁ, କାହିଁକି ନା ପତିଙ୍କୁ ଈଶ୍ୱର କହନ୍ତି, ଈଶ୍ୱରଙ୍କ ଉପରେ ପୁଣି ଜ୍ୟୋତି କିପରି ଜଳାଇବେ। ତେଣୁ ବାବା ବୁଝାଉଛନ୍ତି, ମୋର ତ ଜ୍ୟୋତି ଜାଗ୍ରତ ଅଛି, ମୁଁ ଏବେ ତୁମର ଜ୍ୟୋତିକୁ ଜାଗ୍ରତ କରୁଛି, ତେଣୁ ମୁଁ ଏବେ ତୁମର ଜ୍ୟୋତିକୁ ଜାଗ୍ରତ କରୁଛି। ବାବାଙ୍କୁ ସମା ଅର୍ଥାତ୍ ଜ୍ୟୋତି ମଧ୍ୟ କୁହାଯାଏ। ବ୍ରହ୍ମ ସମାଜୀମାନେ ଜ୍ୟୋତିକୁ ମାନିଥାନ୍ତି, ସର୍ବଦା ଜ୍ୟୋତି ଜଳାଇ ରଖିଥାନ୍ତି, ତାଙ୍କୁ ହିଁ ମନେ ପକାଇଥାନ୍ତି, ତାଙ୍କୁ ହିଁ ଭଗବାନ ବୋଲି ମାନିଥାନ୍ତି। କେହି କେହି ଭାବନ୍ତି ଛୋଟ ଜ୍ୟୋତି ବଡ଼ ଜ୍ୟୋତି ପରମାତ୍ମାରେ ମିଶିଯିବ, ଅନେକ ପ୍ରକାର ମତ ରହିଛି। ବାବା କହୁଛନ୍ତି, ତୁମର ଧର୍ମ ତ ବହୁତ ସୁଖଦାୟୀ ଅଟେ, ତୁମେ ସ୍ୱର୍ଗରେ ବହୁତ ସୁଖ ଦେଖିଛ, ନୂଆ ଦୁନିଆରେ ତୁମେ ଦେବତା ହେଉଛ, ତୁମର ପାଠପଢା ହିଁ ଭବିଷ୍ୟତ ନୂଆ ଦୁନିଆ ପାଇଁ ଏବଂ ଅନ୍ୟ ସବୁ ପାଠପଢା ଏହି ଦୁନିଆ ପାଇଁ, ଏଠାରେ ତୁମକୁ ପାଠ ପଢି ଭବିଷ୍ୟତରେ ଉଚ୍ଚ ପଦ ପାଇବାକୁ ହେବ। ଗୀତାରେ ମଧ୍ୟ ନିଶ୍ଚିତ ଭାବରେ ରାଜଯୋଗ ଶିଖାଯାଉଛି, ଶେଷରେ ଲଢେଇ ଲାଗୁଛି, କିଛି ରହିବ ନାହିଁ, ପାଣ୍ଡବମାନଙ୍କ ସାଥିରେ କୁକୁର ଦେଖାଇଛନ୍ତି। ଏବେ ବାବା କହୁଛନ୍ତି, ମୁଁ ତୁମକୁ ଭଗବାନ ଭଗବତୀ କରୁଛି, ଏଠାରେ ତ ଅନେକ ପ୍ରକାର ଦୁଃଖଦାୟୀ ମନୁଷ୍ୟ ଅଟନ୍ତି, କାମ କଟାରୀ ଦ୍ୱାରା କେତେ ଦୁଃଖୀ କରୁଛନ୍ତି, ତେଣୁ ଏବେ ତୁମ ସନ୍ତାନ ମାନଙ୍କୁ ଏହି ଖୁସି ରହିବା ଦରକାର ଯେ ବେହଦର ବାବା ଜ୍ଞାନର ସାଗର ଆମକୁ ପାଠ ପଢାଉଛନ୍ତି, ସିଏ ଆମର ଅତି ପ୍ରିୟ ପ୍ରେମିକ ଅଟନ୍ତି, ଆମେ ପ୍ରେମିକା ମାନେ ତାଙ୍କୁ ଆଧାକଳ୍ପ ହେବ ମନେ ପକାଇ ଆସୁଛୁ। ତୁମେମାନେ ମନେ ପକାଇ ଆସିଛ, ଏବେ ବାବା କହୁଛନ୍ତି, ମୁଁ ଆସିଛି, ତୁମେ ମୋ ମତରେ ଚାଲ, ନିଜକୁ ଆତ୍ମା ବୋଲି ଭାବି ମୋତେ ମନେ ପକାଅ, ଅନ୍ୟ କାହାକୁ ନୁହେଁ, କେବଳ ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ। ପ୍ରତ୍ୟେକ କଥାରେ ସର୍ଜନଙ୍କ ଠାରୁ ମତ ନିଅ, କାହା ସହିତ କିପରି ସମ୍ବନ୍ଧ ରଖିବାକୁ ହେବ, ବାବା ମତ ଦେବେ, ଯଦି ଶ୍ରୀମତ ଅନୁସାରେ ଚାଲିବ ତେବେ ପ୍ରତି ପାଦରେ ପଦମର ପ୍ରାପ୍ତି ହେବ, ଅର୍ଥାତ୍ ପ୍ରତି ମୁହୂର୍ତ୍ତରେ ଅସରନ୍ତି ସମ୍ପତ୍ତି ପ୍ରାପ୍ତି କରିବ। ମତ ନେଲ ତ ତୁମେ ଦାୟିତ୍ୱରୁ ମୁକ୍ତ ହେଲ। ଆଚ୍ଛା ମିଠେ ମିଠେ ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ବେହଦର ବାବାଙ୍କ ଠାରୁ ବେହଦର ସୁଖର ବର୍ଷା ନେବାକୁ ହେଲେ ଡାଇରେକ୍ଟ ଈଶ୍ୱରଙ୍କ ଅର୍ଥେ ଦାନ ପୁଣ୍ୟ କରିବାକୁ ହେବ, ଜ୍ଞାନ ଧନରେ ଝୁଲି ଭରି ସମସ୍ତଙ୍କୁ ଦେବାକୁ ହେବ। ଦୁସ୍ରା ନମ୍ବର, ଏହି ପୁରୁଷୋତ୍ତମ ଯୁଗରେ ନିଜକୁ ସର୍ବବନ୍ଧନରୁ ମୁକ୍ତ କରି ଜୀବନ ମୁକ୍ତ ହେବାକୁ ପଡିବ। ଭ୍ରମରି ସଦୃଶ ଭୂମିଭୂଙ୍କ ନିଜ ସମାନ କରିବାର ସେବା କରିବାକୁ ହେବ। ଆଜିର ବରଦାନ ସର୍ବପ୍ରାପ୍ତିର ଅନୁଭବ ଦ୍ୱାରା ଶକ୍ତିଶାଳୀ ହେଉଥିବା ସଦା ସଫଳତା ମୂରତ ହୁଅ। ଯେଉଁମାନେ ସର୍ବପ୍ରାପ୍ତି ଗୁଡିକର ଅନୁଭବୀ ମୂରତ ସେହିମାନେ ହିଁ ଶକ୍ତିଶାଳୀ ଅଟନ୍ତି। ଏହିଭଳି ସର୍ବପ୍ରାପ୍ତିର ଅନୁଭବୀ ଶକ୍ତିଶାଳୀ ଆତ୍ମାମାନେ ହିଁ ସଫଳତା ମୂରତ ହୋଇପାରିବେ। କାହିଁକି ନା ବର୍ତ୍ତମାନ ଦୁନିଆର ସବୁ ଆତ୍ମାମାନେ ତୁମମାନଙ୍କୁ ଖୋଜିବାକୁ ଲାଗିବେ ଓ ସୁଖ ଶାନ୍ତିର ମାଷ୍ଟର ଦାତାମାନେ କେଉଁଠି ଅଛନ୍ତି। ତେବେ ତୁମମାନଙ୍କ ପାଖରେ ଯଦି ସର୍ବଶକ୍ତ ଜମା ଥିବ ତେବେ ଯାଇ ତ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ। ଯେପରି ବିଦେଶରେ ଗୋଟିଏ ଦୋକାନରେ ସବୁ ପ୍ରକାର ଜିନିଷ ମିଳିଯାଇଥାଏ ସେହିଭଳି ତୁମମାନଙ୍କୁ ମଧ୍ୟ ହେବାକୁ ପଡିବ। ଏମିତି ନୁହେଁ ଯେ ଯଦି ସହଜ କରିବାର ଶକ୍ତି ଥିବ ତେବେ ସମ୍ମୁଖୀନ କରିବାର ଶକ୍ତି ନଥିବ। ନା ସର୍ବଶକ୍ତିର ଷ୍ଟକ୍ ଜମା ଥିବା ଦରକାର ତେବେ ଯାଇ ସଫଳତା ମୁରତ ହୋଇପାରିବ। ସ୍ଲୋଗାନ ଈଶ୍ୱରୀୟ ମର୍ଯ୍ୟାଦା ଗୁଡିକ ହିଁ ବ୍ରାହ୍ମଣ ଜୀବନର ପାଦ ଚିହ୍ନ। ତେଣୁ ପାଦ ଚିହ୍ନ ଉପରେ ପାଦ ରଖି ଚାଲିବା ହିଁ ଲକ୍ଷ୍ୟ ସ୍ଥଳ ନିକଟରେ ପହଞ୍ଚିବା। ଇସାରା ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ଆଜିକାଲି କେହି କେହି ଗୋଟିଏ ବିଶେଷ ଭାଷା ବ୍ୟବହାର କରୁଛନ୍ତି କି ମୋ ଦ୍ୱାରା ଅସତ୍ୟ ଦେଖି ହେଉନାହିଁ, ଅସତ୍ୟ ଶୁଣି ହେଉନାହିଁ। ସେଥିପାଇଁ ଅସତ୍ୟକୁ ଦେଖିଲେ ମିଛକୁ ଶୁଣିଲେ ମୋ ଭିତରେ ଜୋଶ ଆସିଯାଉଛି। କିନ୍ତୁ ଯଦି ସେ ଅସତ୍ୟ ଅଟନ୍ତି ଏବଂ ଆପଣଙ୍କ ମଧ୍ୟରେ ଅସତ୍ୟକୁ ଦେଖି ଜୋଶ ଆସୁଛି ତ ସେହି ଜୋଶ ମଧ୍ୟ ଅସତ୍ୟ ଅଟେ ନା। ଅସତ୍ୟକୁ ସମାପ୍ତି କରିବା ପାଇଁ ନିଜ ଭିତରେ ସତ୍ୟତାର ଶକ୍ତି ଧାରଣ କରନ୍ତୁ। ଆଚ୍ଛା, ଓମ୍ ଶାନ୍ତି।